পথ প্রদর্শিকা, সে যে পথ প্রদর্শিকা, পথ প্রদর্শিকা, পথ প্রদর্শিকা, পথ প্রদর্শিকা, সে যে পথ প্রদর্শিকা, পথ প্রদর্শিকা, পথ প্রদর্শিকা।
নমস্কার, আমার পথ প্রদর্শিকা কার্যক্রমকে স্বাগত জনাওছু। আমার বিশ্বাস এই কার্যক্রম আপনার জীবনের বাস্তব শান্তি ও আনন্দ ভরি দেব। আজ হি শুনুন আশীর্বাদর অধিকারী হুম।
যীশুঙ্ক মধুর বাক্য চলা পথে সাজে দীপ,
পবিত্র বাইবল কহে, যদি আমে মানে আপনা আপনা পাপ স্বীকার করু, তেবে সে আম্ভ মানকর পাপ ক্ষমা করিবা কু ও সমস্ত অধর্মরু আম্ভ মানকু পরিষ্কার করিবা কু বিশ্বস্ত ও ন্যায়বান অটন্তি। আসন্তু সেই উদ্ধারকর্তাঙ্কর পরিচয় পাইবা নিমন্তে শুনিবা বেতার কার্যক্রম পথ প্রদর্শিকা।
শ্রোতা বন্ধু, আজির এই শুভ অবসরে আমার ত্রাণকর্তা প্রভু যীশুখ্রীষ্ট মধুর নামে শুভেচ্ছা জনায়ে আজির এই পথ প্রদর্শিকা কার্যক্রমকে আপনার স্বাগত জনায়ে। আপনার এই কার্যক্রমের জন নিয়মিত শ্রোতা জাঁ আমি বিশেষ খুশি। আপনার পত্র আমার হস্তগত হয়েছি, তবে আপনার অনুরোধ রক্ষা করে আমি আপনার নিমন্তে প্রার্থনা করুছু। প্রভু নিশ্চিত ভাবে আপনার সমস্ত সমস্যার রক্ষা করবে, আউ সে আপনার সমস্ত ভার নেবে, কিন্তু সে চাহ আপনার দৃঢ় বিশ্বাস। যদি আপনার তাহলে বিশ্বাসের স্থির রুহতি, তাহলে আপনার আপনার জীবনে তাহলে সেই অলৌকিক শক্তির কার্যমান লক্ষ্য করা পারে। তাহলে আসুন আজ আমি প্রভুঙ্কর বাক্য তাঁকর স্বর শুণবা, আউ সে তাঁকর বাক্য আজ আমি যে শিক্ষা দিকে তদনুযায়ী জীবনযাপন করা চেষ্টা করা। তবে আসন্তু প্রভুঙ্কর বাক্য মধ্যকু যা পূর্বরু সংক্ষেপে প্রার্থনা করিবা। পবিত্র প্রভু, আশীর্বাদর নিচ্ছর, আমানকর উদ্ধারকর্তা, পরিত্রাণকর্তা, অনুগ্রহকারী ঈশ্বর, তোমার ধন্যবাদ করুছু তোমার জীবন্ত বাক্য পাই। হ্যাঁ প্রভু, তুমি আমানকর প্রতিজ্ঞান বিশ্বস্ত পরমেশ্বর, তোমার বাক্য অনুযায়ী তুমি আমানকর জীবনে সমস্ত বিষয় সাধন করিয়াছ। অনেক শ্রোতাবন্ধু মানকর সমস্যা তুমি সমাধান করিয়াছ, অনেকঙ্কু তুমি পাপরু উদ্ধার করিয়াছ। প্রভু তোমার ধন্যবাদ করুছ। ଆଜି ମଧ୍ୟ ଅନେକ ପ୍ରଭୁ ସେହି ଉଦ୍ଧାରର ଅପେକ୍ଷାରେ ଅଛନ୍ତି। ଆଜି ଅନେକ ପ୍ରଭୁ ତୁମଠାରୁ ସେ ଆଶୀର୍ବାଦର ଅପେକ୍ଷାରେ ଅଛନ୍ତି। ପ୍ରଭୁ ତୁମର ଆଶୀର୍ବାଦ, ତୁମର ଅନୁଗ୍ରହ ତୁମେ ସେମାନଙ୍କ ପ୍ରତି ବର୍ଷାଅ। ଏହି ସମୟରେ ପ୍ରଭୁ ତୁମର ପବିତ୍ର ଉପସ୍ଥିତି ତୁମେ ପ୍ରତ୍ୟେକଙ୍କୁ ଉପଲବ୍ଧି କରିବା ପାଇଁ ଦିଅ। ତୁମର ଆଶୀର୍ବାଦର, ତୁମର ଅନୁଗ୍ରହର ପ୍ରତ୍ୟେକଙ୍କୁ ଅଧିକାରୀ ହେବା ନିମନ୍ତେ ସାହାଯ୍ୟ କର। ଏହି ସମସ୍ତ ପ୍ରାର୍ଥନାମାନଙ୍କର ଉଦ୍ଧାରକର୍ତ୍ତା ଜୀବିତ ପୁନରୁଦ୍ଧିତ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଏ ଅଳ୍ପ ଭିକ୍ଷା ମାଗୁଅଛୁ। ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଯାତ୍ରା ପୁସ୍ତକ 16 ପର୍ବର ପ୍ରଥମ ପଦରୁ ଆରମ୍ଭ କରି 31 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ପାଇଁ ଯିବା। ଆପଣଙ୍କ ନିକଟରେ ଯଦି ପବିତ୍ର ବାଇବଲ ଅଛି ତାହେଲେ ମୋ ସହିତ ଖୋଲନ୍ତୁ ଓ ଅଧ୍ୟୟନ କରନ୍ତୁ, ଯଦି ନାହିଁ ତାହେଲେ ମନୋଯୋଗର ସହିତ ଶୁଣନ୍ତୁ। ତେବେ ଆପଣଙ୍କର ମନେଥିବ ଯେ ଗତ ଆଲୋଚନାରେ ଆମେ ଦେଖିଥିଲୁ ଇସ୍ରାଏଲ ସନ୍ତାନଗଣ ଜଳାଭାବର ସମ୍ମୁଖୀନ ହୋଇଥିଲେ ଓ ଈଶ୍ୱର ସେମାନଙ୍କୁ ଜଳ ଯୋଗାଇଥିଲେ ଏବଂ ଏହାପରେ ସେ ସେମାନଙ୍କୁ ଏଲିମକୁ କଢ଼ାଇ ନେଲେ, ଯେଉଁଠାରେ ଜଳର 12 ନିର୍ଝର ଓ 70 ଖର୍ଜୁର ବୃକ୍ଷ ଥିଲା। ଅର୍ଥାତ୍ ସେମାନଙ୍କୁ ସେ ସେହି ତିକ୍ତତାର ଅନୁଭୂତି ମଧ୍ୟ ଦେଇ କଢ଼ାଇ ଆଣି ପ୍ରାଚୁର୍ଯ୍ୟତା ମଧ୍ୟରେ ପ୍ରବେଶ କରାଇଲେ, ଯାହାକି ଜଣେ ଖ୍ରୀଷ୍ଟ ବିଶ୍ୱାସୀ ତାହାର ଜୀବନରେ ସେହିପରି ଅନୁଭୂତି ମଧ୍ୟ ଦେଇ ଗତି କରେ। କାରଣ ଈଶ୍ୱର ଏହି ପ୍ରକାରେ ତାହାଙ୍କର ବିଶ୍ୱାସୀମାନଙ୍କୁ ବିଶ୍ୱାସରେ ବଳିଷ୍ଠ କରାନ୍ତି ଓ ଏହି ଜଗତ ଉପରେ ବିଜୟୀ ଜୀବନଯାପନ କରିବା ନିମନ୍ତେ ପ୍ରସ୍ତୁତ କରାନ୍ତି। କିନ୍ତୁ ଆଜି ଆମେ ଏହି 16 ପର୍ବରେ ଇସ୍ରାଏଲ ସନ୍ତାନଗଣ ସେହି ପ୍ରାନ୍ତର ମଧ୍ୟରେ ଯାତ୍ରା କରିବା ସମୟରେ ସିନ୍ ପ୍ରାନ୍ତରରେ ପୁନର୍ବାର ଯେଉଁ ସଙ୍କଟମୟ ପରିସ୍ଥିତିର ସମ୍ମୁଖୀନ ହେଲେ ଓ ଈଶ୍ୱର ସେମାନଙ୍କୁ କିପରି ସାହାଯ୍ୟ କଲେ ତାହା ଅଧ୍ୟୟନ କରି ଆଲୋଚନା କରିବା ସଙ୍ଗେ ସଙ୍ଗେ ତହିଁରୁ ଆମର ଆଧ୍ୟାତ୍ମିକ ଜୀବନ ନିମନ୍ତେ କିଛି ଶିକ୍ଷା ଗ୍ରହଣ କରିବା। ଦେଖନ୍ତୁ, ସେମାନେ ସେହି ପ୍ରାଚୁର୍ଯ୍ୟତା ମଧ୍ୟରୁ ପୁନର୍ବାର ଖାଦ୍ୟାଭାବର ସମ୍ମୁଖୀନ ହେବାକୁ ଯାଉଅଛନ୍ତି। ସେମାନେ ଏଥିପୂର୍ବରୁ ଜଳାଭାବର ସମ୍ମୁଖୀନ ହୋଇଥିଲେ, ମାତ୍ର ବର୍ତ୍ତମାନ ସେମାନେ ଖାଦ୍ୟାଭାବର ସମ୍ମୁଖୀନ ହେଉଅଛନ୍ତି ଓ ଈଶ୍ୱର ସେମାନଙ୍କର ଦୁଃଖ ଦେଖି ସେମାନଙ୍କୁ ମାନ୍ନା ଓ ଭାଟୋଇ ପକ୍ଷୀ ଖାଦ୍ୟ ନିମନ୍ତେ ଯୋଗାଉଛନ୍ତି। ଈଶ୍ୱର ସେମାନଙ୍କୁ ଏହିପରି ଅନୁଭୂତି ମଧ୍ୟ ଦେଇ ଗତି କରାଇଥିଲେ ଯେପରି ସେମାନେ ଈଶ୍ୱରଙ୍କର ପ୍ରେମ, ଅନୁଗ୍ରହ ଓ ଆଶ୍ଚର୍ଯ୍ୟ ଶକ୍ତିର କାର୍ଯ୍ୟକୁ ବାସ୍ତବରେ ହୃଦୟଙ୍ଗମ କରି ତାହାଙ୍କଠାରେ ବିଶ୍ୱାସରେ ସ୍ଥିର ରୁହନ୍ତି ଓ ସେହି ପ୍ରାନ୍ତର ମଧ୍ୟରେ ବିଶ୍ୱାସର ସହିତ ଅଗ୍ରସର ହୁଅନ୍ତି। ସେହିପରି ପ୍ରଭୁ ଯୀଶୁଖ୍ରୀଷ୍ଟ ହେଉଛନ୍ତି ଜୀବନଦାୟକ ଆହାର, ଯେଉଁମାନେ ତାହାଙ୍କଠାରେ ବିଶ୍ୱାସ କରନ୍ତି ସେମାନଙ୍କର ଆତ୍ମିକ କ୍ଷୁଧା ନିବାରିତ ହୁଏ। ତେବେ ଦେଖନ୍ତୁ, 16 ପର୍ବର ପ୍ରଥମ 3 ପଦରେ ଏହିପରି ଲେଖା ଅଛି, ଅନନ୍ତର ସେମାନେ ଏଲିମଠାରୁ ଯାତ୍ରା କଲେ ଆଉ ମିଶ୍ର ଦେଶ ଛାଡ଼ିଲା ଉତ୍ତାରେ ଦ୍ୱିତୀୟ ମାସର 15 ଦିନରେ ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀ ଏଲିମ ଓ ସିନୟର ମଧ୍ୟବର୍ତ୍ତୀ ସିନ୍ ପ୍ରାନ୍ତରରେ ଉପସ୍ଥିତ ହେଲେ। ସେତେବେଳେ ଇସ୍ରାଏଲ ସନ୍ତାନମାନଙ୍କ ସମସ୍ତ ମଣ୍ଡଳୀ ମୋସା ଓ ହାରଣଙ୍କ ବିରୁଦ୍ଧରେ ପ୍ରାନ୍ତରରେ ବଚସା କଲେ। ପୁଣି ଇସ୍ରାଏଲ ସନ୍ତାନଗଣ ସେମାନଙ୍କୁ କହିଲେ, ହାଏ ହାଏ, ଆମମାନେ ଯେତେବେଳେ ମାଂସହାଣ୍ଡି ପାଖରେ ବସି ତୃପ୍ତି ପର୍ଯ୍ୟନ୍ତ ଅନ୍ନ ଭୋଜନ କରୁଥିଲୁ, ସେତେବେଳେ ଯେବେ ଆମମାନେ ମିଶ୍ର ଦେଶରେ ସଦାପ୍ରଭୁଙ୍କ ହସ୍ତରେ ମରିଥାନ୍ତୁ, ତୁମେମାନେ ଏହି ସମସ୍ତ ମଣ୍ଡଳୀକୁ କ୍ଷୁଧାରେ ମାରିବା ପାଇଁ ଆମମାନଙ୍କୁ ବାହାର କରି ଏହି ପ୍ରାନ୍ତରକୁ ଆଣିଲ। ଦେଖନ୍ତୁ, ସେମାନେ ସେହି ମିଶ୍ର ଦେଶ ଛାଡ଼ିବାର ମାତ୍ର 2.5 ମାସ ହୋଇଛି, କିନ୍ତୁ ଏହାରି ମଧ୍ୟରେ ସେମାନେ ଅନେକ ଉତ୍ଥାନ ଓ ପତନ ମଧ୍ୟ ଦେଇ ଗତି କରିସାରିଲେଣି। ସେମାନେ ଯେତେବେଳେ ସେହି ସୁପ୍ ସମୁଦ୍ର ନିକଟରେ ଆସି ପହଞ୍ଚିଲେ ସେତେବେଳେ ସେମାନଙ୍କ ମନରେ ଅସନ୍ତୋଷ ଭାବ ଦେଖାଦେଇଥିଲା, ମାତ୍ର ଯେତେବେଳେ ସେମାନେ ସେହି ସୁପ୍ ସମୁଦ୍ରକୁ ପାର ହୋଇ ଆରପାରିକି ଆସିଲେ ସେତେବେଳେ ସେମାନେ ମୋସାଙ୍କର ସେହି ଉଦ୍ଧାରର ଗୀତ ଗାନ କରି ଈଶ୍ୱରଙ୍କର ପ୍ରଶଂସା କରିବାକୁ ଲାଗିଲେ। ମାତ୍ର କିଛିଦିନ ଯାଇନାହିଁ ସେମାନେ ସେହି ଜଳାଭାବର ସମ୍ମୁଖୀନ ହେବାରୁ ଈଶ୍ୱରଙ୍କ ପ୍ରତି ଅସନ୍ତୋଷର ଭାବ ପ୍ରକାଶ କଲେ। ମାତ୍ର ଈଶ୍ୱର ସେମାନଙ୍କର ମନର ଭାବନା ଜାଣି ସେମାନଙ୍କୁ ସେହି ପ୍ରାଚୁର୍ଯ୍ୟତାର ମଧ୍ୟକୁ ନେଇଗଲେ, ଯେଉଁଠାରେ ଜଳର 12 ନିର୍ଝର ଓ 70 ଖର୍ଜୁର ବୃକ୍ଷ ଥିଲା। ମାତ୍ର ଦେଖନ୍ତୁ, ସେମାନେ ସେହି ଏଲିମଠାରୁ ଯାତ୍ରା କରି ଯେତେବେଳେ ସିନ୍ ପ୍ରାନ୍ତରେ ଆସି ଉପସ୍ଥିତ ହେଲେ ସେହି ସ୍ଥାନରେ ଖାଦ୍ୟର ଅଭାବ ହେତୁ ସେମାନେ ପୁନର୍ବାର ଈଶ୍ୱରଙ୍କର ବଚସା କରୁଅଛନ୍ତି। ସେମାନେ ମିଶ୍ରର ସେହି ମାଂସହାଣ୍ଡି କଥା ସ୍ମରଣ କରି ସେହି ମାଂସ ଭୋଜନ କରି ପରିତୃପ୍ତ ହେବା ନିମନ୍ତେ ପୁନର୍ବାର ମିଶ୍ର ଦେଶକୁ ଫେରିଯିବାକୁ ଚାହୁଁଛନ୍ତି। ଦେଖନ୍ତୁ, ସେମାନେ କେବଳ ନିଜର ଶାରୀରିକ ଅଭିଳାଷକୁ ଚରିତାର୍ଥ କରିବାକୁ ଯାଇ ଈଶ୍ୱରଙ୍କର ସମସ୍ତ ସାହାଯ୍ୟ ଓ ସହାନୁଭୂତିକୁ ଭୁଲିଯାଇ ତାହାଙ୍କୁ ପରିତ୍ୟାଗ କରି ମିଶ୍ର ଦେଶକୁ ଫେରିଯିବାକୁ ଚାହୁଁଛନ୍ତି, କାରଣ ମନୁଷ୍ୟ ହେଉଛି ସ୍ୱାର୍ଥବାଦୀ। ସେମାନେ ଈଶ୍ୱରଙ୍କର ସମସ୍ତ ଦୟା ଓ ଅନୁଗ୍ରହକୁ ଭୁଲିଯାଇ ତାହାଙ୍କ ବିରୁଦ୍ଧରେ ବଚସା କରୁଅଛନ୍ତି। କ'ଣ ପାଇଁ? କେବଳ ନିଜର ସ୍ୱାର୍ଥ ପାଇଁ। ପ୍ରିୟ ବନ୍ଧୁ, ଆଜି ମଧ୍ୟ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ କି ପାପରୁ ଉଦ୍ଧାର ପାଇଛନ୍ତି, ମାତ୍ର ନିଜର ଶାରୀରିକ ଅଭିଳାଷକୁ ଚରିତାର୍ଥ କରିବା ନିମନ୍ତେ ପୁନର୍ବାର ସେମାନଙ୍କର ପୁରାତନ ଜୀବନକୁ ଫେରିଯାଆନ୍ତି ଓ ପାପରେ ଜୀବନ ଅତିବାହିତ କରନ୍ତି। ଆଜି ଆମ ଜୀବନରେ ତାହିଁ ଘଟୁଅଛି। ଆମେ ପାପରୁ ଉଦ୍ଧାର ପାଇବା ପରେ ମଧ୍ୟ ନିଜର ସ୍ୱାର୍ଥ ନିମନ୍ତେ ବା ନିଜର ଶାରୀରିକ ଅଭିଳାଷକୁ ଚରିତାର୍ଥ କରିବା ନିମନ୍ତେ ଆମେ ପ୍ରଭୁଙ୍କୁ ଭୁଲିଯାଉ, ତାଙ୍କର ସମସ୍ତ ଦୟା ଓ ଅନୁଗ୍ରହକୁ ଭୁଲିଯାଉ। ଜୀବନରେ ଯଦି କୌଣସି ସମସ୍ୟାର ସମ୍ମୁଖୀନ ହେଉ, ତାହେଲେ ତାହାଙ୍କ ବିରୁଦ୍ଧରେ ବଚସା କରୁ ବା ତାହାଙ୍କୁ ଅସ୍ୱୀକାର କରୁ, କିନ୍ତୁ ସେ ବିଶ୍ୱସ୍ତ। ଆମେ ତାହାଙ୍କୁ ଭୁଲିଗଲେ ମଧ୍ୟ ସେ ଆମମାନଙ୍କୁ ଭୁଲନ୍ତି ନାହିଁ। ଆମମାନେ ତାହାଙ୍କ ବିରୁଦ୍ଧରେ ବଚସା କଲେ ମଧ୍ୟ ସେ ତାହାଙ୍କର କ୍ରୋଧ ପ୍ରକାଶ କରନ୍ତି ନାହିଁ, ମାତ୍ର ସେ ତାହାଙ୍କର ପ୍ରତିଜ୍ଞା ଅନୁଯାୟୀ ସମସ୍ତ ବିଷୟ ସାଧନ କରନ୍ତି ଓ ସେ ଆମମାନଙ୍କର ଯତ୍ନତତ୍ତ୍ୱ ନିଅନ୍ତି। ଦେଖନ୍ତୁ, ଇସ୍ରାଏଲ ସନ୍ତାନଗଣ ଖାଦ୍ୟାଭାବ ହେତୁ ତାହାଙ୍କର ବଚସା କରନ୍ତି, ତାହାଙ୍କ ବିରୁଦ୍ଧରେ କଥା କୁହନ୍ତି। ଏହା ହେଉଛି ମନୁଷ୍ୟର ସ୍ୱଭାବ, କିନ୍ତୁ ଈଶ୍ୱର ତହିଁରେ ଦୁଃଖ କରନ୍ତି। ସେ ତାହାଙ୍କର ସନ୍ତାନମାନଙ୍କୁ ଅନେକ ଘାତ ପ୍ରତିଘାତ ମଧ୍ୟ ଦେଇ କଢ଼ାଇ ନିଅନ୍ତି, ଯେପରି ସେମାନେ ଆତ୍ମିକ ଜୀବନରେ ଶକ୍ତିଯୁକ୍ତ ହୋଇ ଶୈତାନ ଉପରେ ଜୟଯୁକ୍ତ ଜୀବନଯାପନ କରିପାରନ୍ତି, ଯେପରି ସେମାନେ ବିପଦ କିମ୍ବା ସମସ୍ୟାକୁ ଦେଖିଲେ ଭୟ ନ କରନ୍ତି, ମାତ୍ର ବିଶ୍ୱାସର ସହିତ ତହିଁର ମୁକାବିଲା କରନ୍ତି। ଈଶ୍ୱର ଇସ୍ରାଏଲ ସନ୍ତାନଗଣକୁ ତାହା ହିଁ ଏହି ଅନୁଭୂତି ମଧ୍ୟ ଦେଇ ଶିକ୍ଷା ଦେବାକୁ ଚାହିଁଥିଲେ, ଓ ଆଜି ମଧ୍ୟ ସେ ଆମମାନଙ୍କୁ ତାହାଙ୍କର ବାକ୍ୟ ମାଧ୍ୟମରେ ତାହା ହିଁ ଶିକ୍ଷା ଦେବାକୁ ଚାହାନ୍ତି, ଯେପରି ଆମେ ନୂତନ ନୂତନ ଅନୁଭୂତି ମଧ୍ୟ ଦେଇ ଆତ୍ମିକ ଜୀବନରେ ବିଶ୍ୱାସରେ ଶକ୍ତିଯୁକ୍ତ ହେଉ ଓ ଈଶ୍ୱରଙ୍କ ସହିତ ଘନିଷ୍ଠ ସମ୍ପର୍କ ସ୍ଥାପନ କରି ତାହାଙ୍କର ଅଭିମତକୁ ସଫଳ କରୁ। ତେଣୁ ଆଜି ଆମେ ନିଜ ନିଜକୁ ପ୍ରଶ୍ନ କରୁ ଯେ ମୁଁ କ'ଣ ପାପରୁ ଉଦ୍ଧାର ପାଇବା ପରେ ପୁନର୍ବାର ମୋର ସେହି ଅତୀତ ଜୀବନକୁ ଫେରିଯାଇଛି କି ନା ଫେରିଯିବାକୁ ଚାହୁଁଛି। ଯଦି ସେପରି ଚିନ୍ତାଧାରା ମନ ମଧ୍ୟରେ ପୋଷଣ କରିଥାନ୍ତି, ତାହେଲେ ପୁନର୍ବାର ପ୍ରଭୁ ଯୀଶୁଙ୍କ ନିକଟକୁ ଫେରିଆସନ୍ତୁ ଓ ତାହାଙ୍କ ନିମନ୍ତେ ନିଜର ଜୀବନକୁ ସମ୍ପୂର୍ଣ୍ଣ ଅର୍ପଣ କରନ୍ତୁ। ତାହେଲେ ଆପଣଙ୍କର ଜୀବନର ଚଲାପଥ କୁସୁମିତ ହେବ ଓ ଆପଣଙ୍କ ଜୀବନରେ ଈଶ୍ୱରଙ୍କର ମହତ୍ ଅଭିମତ ସଫଳ ହୋଇପାରିବ। ତେବେ ଦେଖନ୍ତୁ, ଈଶ୍ୱର କିପରି ସେମାନଙ୍କର ଖାଦ୍ୟ ନିମନ୍ତେ ମାନ୍ନା ଓ ଭାଟୋଇ ପକ୍ଷୀ ଯୋଗାଉଛନ୍ତି। ଈଶ୍ୱରଙ୍କର ଇଚ୍ଛା ନଥିଲା ତାହାଙ୍କର ଲୋକମାନଙ୍କୁ କ୍ଷୁଧାରେ ମାରିବା ପାଇଁ। ତାହାଙ୍କର ଯୋଜନା ଥିଲା ତାହାଙ୍କର ସନ୍ତାନଗଣକୁ ସେହି ପ୍ରାନ୍ତର ମଧ୍ୟ ଦେଇ କଢ଼ାଇ ଆଣିବା ନିମନ୍ତେ, ଏବଂ ସେ ମଧ୍ୟ ସେମାନଙ୍କର ଯତ୍ନ ନେବା ନିମନ୍ତେ ସେମାନଙ୍କୁ ପ୍ରତିଜ୍ଞା କରିଥିଲେ। ସେମାନଙ୍କୁ ପରିତ୍ୟାଗ କରିନଥିଲେ। ଦେଖନ୍ତୁ, ଚାରିପଦରୁ ସାତପଦ ମଧ୍ୟରେ ଏହିପରି ଲେଖା ଅଛି, ତୁମ ସଦାପ୍ରଭୁ ମୋଶାଙ୍କୁ କହିଲେ, ଦେଖ, ଆମେ ତୁମମାନଙ୍କ ନିମନ୍ତେ ଆକାଶରୁ ଖାଦ୍ୟଦ୍ରବ୍ୟ ବୃଷ୍ଟି କରିବା, ପୁଣି ଲୋକମାନେ ବାହାରକୁ ଯାଇ ପ୍ରତିଦିନ ଦିନର ନିରୂପିତ ପରିମାଣାନୁସାରେ ଖାଦ୍ୟ ସଂଗ୍ରହ କରିବେ, ତାହେଲେ ସେମାନେ ଆମ୍ଭର ବ୍ୟବସ୍ଥାନୁସାରେ ଚଳିବେ କି ନାହିଁ ଆମ୍ଭେ ସେମାନଙ୍କର ଏହି ପରୀକ୍ଷା ନେବା। ଷଷ୍ଠ ଦିନରେ ସେମାନେ ଯାହା ଆଣିବେ ତାହା ରାନ୍ଧିଲେ ଦିନକୁ ଦିନ ଯାହା ସଂଗ୍ରହ କରନ୍ତି ତାହା ଦୁଇଗୁଣ ହେବ। ଅନନ୍ତର ମୂଷା ଓ ହାରଣ ଇସ୍ରାଏଲ ସନ୍ତାନଗଣକୁ କହିଲେ, ସଦାପ୍ରଭୁ ଯେ ତୁମମାନଙ୍କୁ ମିଶ୍ରଠାରୁ ବାହାର କରି ଆଣିଲେ, ଏହା ତୁମମାନେ ସନ୍ଧ୍ୟାକାଳରେ ଜାଣିବ, ପୁଣି ପ୍ରାତଃକାଳରେ ସଦାପ୍ରଭୁଙ୍କର ମହିମା ଦେଖିବ, ଯେହେତୁ ସଦାପ୍ରଭୁଙ୍କ ବିରୁଦ୍ଧରେ ତୁମମାନଙ୍କର ବଚସା ସେ ଶୁଣନ୍ତି। ଆମମାନେ କିଏ ଯେ ତୁମମାନେ ଆମମାନଙ୍କ ବିରୁଦ୍ଧରେ ବଚସା କର? ଦେଖନ୍ତୁ, ମୂଷା ଓ ହାରଣ ଇସ୍ରାଏଲ ସନ୍ତାନଗଣକୁ କହୁଛନ୍ତି, କାହିଁକି ତୁମମାନେ ଆମମାନଙ୍କ ବିରୁଦ୍ଧରେ ବଚସା କର? ଆମମାନେ କେବଳ ମନୁଷ୍ୟ ମାତ୍ର, ଆମେ ତୁମମାନଙ୍କ ନିମନ୍ତେ କିଛି କରିପାରିବୁ ନାହିଁ, ଆମେ ତୁମମାନଙ୍କୁ ଖାଦ୍ୟ ଯୋଗାଇ ପାରିବୁ ନାହିଁ। ଈଶ୍ୱର ତୁମମାନଙ୍କର ବଚସା ଶୁଣିଅଛନ୍ତି ଏବଂ ତୁମମାନେ ଈଶ୍ୱରଙ୍କର ପ୍ରତାପ ଦେଖିବ। ପ୍ରତ୍ୟେକ ସମୟରେ ଇସ୍ରାଏଲ ସନ୍ତାନଗଣ ବଚସା କଲେ ଏବଂ ଈଶ୍ୱରଙ୍କର ପ୍ରତାପ ପ୍ରକାଶିତ ହେଲା। ତେଣୁ ଏଥିରୁ ଜଣାଯାଏ ଯେ ଈଶ୍ୱର ବଚସାକାରୀ, ଅଭିଯୋଗକାରୀ ଓ ଦୋଷାଦୋଷ ଧରିବାର ବିଶ୍ୱାସୀମାନଙ୍କୁ ପସନ୍ଦ କରନ୍ତି ନାହିଁ। ଆଜିର ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀ ମଧ୍ୟରେ ଏହିପରି ମନୋଭାବର ବିଶ୍ୱାସୀମାନେ ଦେଖାଯାଆନ୍ତି, ଯେଉଁମାନେ କି କେବଳ ଅଭିଯୋଗ କରନ୍ତି, ଈଶ୍ୱରଙ୍କ ଲୋକମାନଙ୍କ ବିରୁଦ୍ଧରେ ବଚସା କରନ୍ତି ଓ ଈଶ୍ୱରଙ୍କର ବିରୁଦ୍ଧରେ ମଧ୍ୟ ଅସନ୍ତୋଷର ଭାବ ଉଦ୍ରେକ କରନ୍ତି। ସେମାନେ ଶାନ୍ତି ଭଙ୍ଗ କରି ଏକତା ଭଙ୍ଗ କରନ୍ତି ଓ ମଣ୍ଡଳୀ ମଧ୍ୟରେ ଅଶାନ୍ତିର ବହ୍ନି ପ୍ରଜ୍ୱଳିତ କରାନ୍ତି। ତେଣୁକରି ସେହିପରି ଲୋକମାନଙ୍କଠାରୁ ଦୂରେଇ ରହିବା ଆବଶ୍ୟକ ଓ ଯେଉଁ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ସହଭାଗିତାରେ ବାସ୍ତବ ଏକତା, ଶାନ୍ତି ଓ ଆତ୍ମିକତା ଥାଏ ସେଠାରେ ସହଭାଗିତା ସ୍ଥାପନ କରିବା ଆବଶ୍ୟକ, କାରଣ ଈଶ୍ୱର ବଚସାକାରୀମାନଙ୍କ ଉପରେ ସନ୍ତୁଷ୍ଟ ନଥାନ୍ତି। ଏପରିକି ଆମର ଦୈନନ୍ଦିନ ଜୀବନରେ ଅସନ୍ତୋଷର ଭାବ ଦେଖାଯାଏ, ଆମେ ଈଶ୍ୱରଙ୍କଠାରୁ ଯାହା କିଛି ପାଇଥାଉ ତହିଁରେ ସନ୍ତୁଷ୍ଟ ନଥାଉ, ଏପରିକି ଆମେ ଈଶ୍ୱରଙ୍କୁ ଦୋଷାରୋପ କରୁ, ତାହାଙ୍କ ବିରୁଦ୍ଧରେ ବଚସା କରୁ। କୌଣସି ସମସ୍ୟାର ସମ୍ମୁଖୀନ ହେଲେ ଆମେ ଈଶ୍ୱରଙ୍କ ପ୍ରତି ବିରକ୍ତି ଭାବ ପୋଷଣ କରୁ, କିନ୍ତୁ ଈଶ୍ୱର କେବେ ହେଲେ ତାହାଙ୍କ ଆଶ୍ରିତମାନଙ୍କୁ ଦୁଃଖ ବା ସମସ୍ୟାରେ ଛାଡ଼ି ଦିଅନ୍ତି ନାହିଁ, ମାତ୍ର ସେମାନଙ୍କୁ ତହିଁରୁ ଉଦ୍ଧାର ମଧ୍ୟ କରନ୍ତି। କିନ୍ତୁ ସେ ଚାହାନ୍ତି ବିଶ୍ୱାସ ଓ ଧୈର୍ଯ୍ୟ, କାରଣ ସେ ବିଭିନ୍ନ ପ୍ରକାର ଘାତ ପ୍ରତିଘାତ ମଧ୍ୟ ଦେଇ ତାହାଙ୍କ ଲୋକମାନଙ୍କ ସହିତ କଥା କହିଥାନ୍ତି ଓ ସେମାନଙ୍କୁ ବିଶ୍ୱାସରେ ଅଗ୍ରସର ହେବା ନିମନ୍ତେ ଶକ୍ତିଯୁକ୍ତ କରି ପ୍ରସ୍ତୁତ କରିଥାନ୍ତି। ତେଣୁ କୌଣସି ପ୍ରକାର ସମସ୍ୟାରେ ଭାଙ୍ଗି ନ ପଡ଼ି ବା ହତାଶ ନ ହୋଇ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସରେ ସ୍ଥିର ରହିବା ଉଚିତ ଓ ତାହାଙ୍କ ବାକ୍ୟରେ ଭରସା ରଖି ତାହାଙ୍କ ବାକ୍ୟ ଅନୁଯାୟୀ ଜୀବନଯାପନ କରିବା ଉଚିତ। ତାହେଲେ ଈଶ୍ୱରଙ୍କର ମହତ ଅଭିମତ ଆମମାନଙ୍କ ଜୀବନ ଦ୍ୱାରା ସଫଳ ହୋଇପାରିବ ଓ ସେ ଆମମାନଙ୍କର ସହବର୍ତ୍ତୀ ରହି ସମସ୍ତ ବିଷୟରେ ଆମମାନଙ୍କୁ ସାହାଯ୍ୟ କରିବେ। ଏହାପରେ ଷୋହଳ ପର୍ବର ଆଠ ପଦରେ ଏହିପରି ଲେଖା ଅଛି, ଆହୁରି ମୂଷା କହିଲେ, ସଦାପ୍ରଭୁ ସନ୍ଧ୍ୟାକାଳରେ ଭୋଜନ ନିମନ୍ତେ ତୁମମାନଙ୍କୁ ମାଂସ ଦେବେ ଓ ପ୍ରାତଃକାଳରେ ତୃପ୍ତି ପର୍ଯ୍ୟନ୍ତ ଅନ୍ନ ଦେବେ, ସଦାପ୍ରଭୁଙ୍କ ବିରୁଦ୍ଧରେ ତୁମମାନଙ୍କର ବଚସା ଆସି ଶୁଣନ୍ତି। ଆମମାନେ କିଏ? ଆମମାନଙ୍କ ବିରୁଦ୍ଧରେ ନୁହେଁ, ମାତ୍ର ସଦାପ୍ରଭୁଙ୍କ ବିରୁଦ୍ଧରେ ତୁମମାନଙ୍କର ବଚସା ହୁଏ। ଦେଖନ୍ତୁ, ଇସ୍ରାଏଲ ସନ୍ତାନଗଣ ଯେ ମୂଷା ଓ ହାରଣଙ୍କ ବିରୁଦ୍ଧରେ ବଚସା କରୁଥିଲେ ତାହା ନୁହେଁ, ମାତ୍ର ସେମାନେ ଈଶ୍ୱରଙ୍କ ବିରୁଦ୍ଧରେ ବଚସା କରୁଥିଲେ, କାରଣ ମୂଷା ଓ ହାରଣ ଈଶ୍ୱରଙ୍କ ଦ୍ୱାରା ନିଯୁକ୍ତି ପାଇଥିଲେ ଇସ୍ରାଏଲ ସନ୍ତାନଗଣଙ୍କର ଭାର ନେବା ପାଇଁ। ତେଣୁ ସେମାନେ ମୂଷା ଓ ହାରଣଙ୍କ ବିରୁଦ୍ଧରେ ବଚସା କରିବା ଦ୍ୱାରା ଈଶ୍ୱରଙ୍କ ବିରୁଦ୍ଧରେ ମଧ୍ୟ ବଚସା କରୁଥିଲେ। ପ୍ରିୟ ବନ୍ଧୁ, ଆଜି ମଧ୍ୟ ଖ୍ରୀଷ୍ଟୀୟ ମଣ୍ଡଳୀ ମଧ୍ୟରେ ସେହିପରି ଘଟେ। ଅନେକ ପାଳକ ବା ପାଦ୍ରୀଙ୍କ ବିରୁଦ୍ଧରେ ବଚସା କରନ୍ତି, ପାଳକଙ୍କ ବିରୁଦ୍ଧରେ ସମାଲୋଚନା କରନ୍ତି, ତାହାଙ୍କୁ ଦୋଷାରୋପ କରନ୍ତି, କିନ୍ତୁ ସେପରି କରିବା ଠିକ୍ ନୁହେଁ, କାରଣ ସେମାନେ ଈଶ୍ୱରଙ୍କ ଅଭିଷିକ୍ତ ବ୍ୟକ୍ତି। ଈଶ୍ୱରଙ୍କ ଅଭିଷିକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କଥା କହିବା ବା ସମାଲୋଚନା କରିବାର ଅର୍ଥ ଈଶ୍ୱରଙ୍କ ବିରୁଦ୍ଧରେ କଥା କହିବା। ତେଣୁ ଏଥିନିମନ୍ତେ ଆମେ ସତର୍କ ରହୁ, କାରଣ ଈଶ୍ୱର ତାହା ପସନ୍ଦ କରନ୍ତି ନାହିଁ। ଏହାପରେ ନଅ ପଦରୁ ତେର ପଦ ମଧ୍ୟରେ ଏହିପରି ଲେଖା ଅଛି, ଆଉ ମୂଷା ହାରଣଙ୍କୁ କହିଲେ, ତୁମେ ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀକୁ କୁହ, ତୁମେମାନେ ସଦାପ୍ରଭୁଙ୍କ ଛାମକୁ ଆସ, ସେ ତୁମମାନଙ୍କର ବଚସା ଶୁଣିଅଛନ୍ତି। ତହିଁରେ ହାରଣ ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀକି ଏହା କହିବା ବେଳେ ସେମାନେ ପ୍ରାନ୍ତର ଆଡ଼େ ଅନାନ୍ତେ ଦେଖ ମେଘସ୍ତମ୍ଭ ମଧ୍ୟରେ ସଦାପ୍ରଭୁଙ୍କର ପ୍ରତାପ ଦେଖାଗଲା। ପୁଣି ସଦାପ୍ରଭୁ ମୂଷାଙ୍କୁ କହିଲେ, ଆମ୍ଭେ ଇସ୍ରାଏଲ ସନ୍ତାନଗଣର ବଚସା ଶୁଣିଲୁ, ତୁମେ ସେମାନଙ୍କୁ କୁହ, ତୁମେମାନେ ସନ୍ଧ୍ୟାବେଳେ ମାଂସ ଭୋଜନ କରିବ ଓ ପ୍ରଭାତରେ ଅନ୍ନରେ ପରିତୃପ୍ତ ହେବ, ତହିଁରେ ଆମ୍ଭେ ଯେ ତୁମମାନଙ୍କର ସଦାପ୍ରଭୁ ପରମେଶ୍ୱର ତାହା ଜାଣିବ। ଅନନ୍ତର ସନ୍ଧ୍ୟାକାଳରେ ଭାଟୋଇ ପକ୍ଷୀଗଣ ଆସି ଛାଉଣୀ ସ୍ଥାନ ଆଚ୍ଛାଦନ କଲେ, ପୁଣି ପ୍ରାତଃକାଳରେ ଛାଉଣୀ ସ୍ଥାନର ଚାରିଆଡ଼େ କାକର ପଡ଼ିଲା। ଆପଣ ଦେଖନ୍ତୁ, ଈଶ୍ୱର କେବଳ ଇସ୍ରାଏଲ ସନ୍ତାନଗଣକୁ ମାନ୍ନା ଯୋଗାଇଲେ ନାହିଁ, ମାତ୍ର ସେ ମଧ୍ୟ ଭାଟୋଇ ପକ୍ଷୀମାନଙ୍କୁ ସେମାନଙ୍କର ଆହାର ନିମନ୍ତେ ମାଂସ ସ୍ୱରୂପେ ଯୋଗାଇଲେ। ଆଉ ସେହି ମାନ୍ନା ଓ ଭାଟୋଇ ପକ୍ଷୀର ମାଂସ ଅତି ରୁଚିକର ତଥା ସ୍ୱାସ୍ଥ୍ୟକର ଖାଦ୍ୟ ଥିଲା। ତେବେ ସେହି ମାନ୍ନା କ'ଣ, ସେହି ବିଷୟ ନେଇ ଆପଣଙ୍କ ମନରେ ପ୍ରଶ୍ନ ଉଠିପାରେ। ତେବେ ଦେଖନ୍ତୁ, ଚଉଦରୁ ଷୋହଳ ପଦରେ ଏହିପରି ଲେଖା ଅଛି, ଏଉତାରେ ପତିତ କାକର ଉର୍ଦ୍ଧ୍ୱଗତ ହେଲାରୁ ଭୂମିସ୍ଥିତ କାକର ପରି ଗୋଲାକାର କ୍ଷୁଦ୍ର ଦ୍ରବ୍ୟ ପ୍ରାନ୍ତର ଉପରେ ପଡ଼ି ରହିଲା। ଆଉ ଇସ୍ରାଏଲ ସନ୍ତାନଗଣ ତାହା ଦେଖି ପରସ୍ପର କହିଲେ, ଏ କ'ଣ ମାନୁହୁ, ଯେହେତୁ ତାହା କ'ଣ ସେମାନେ ଜାଣିଲେ ନାହିଁ। ତହିଁରେ ମୂଷା କହିଲେ, ଏହା ତୁମମାନଙ୍କ ଭୋଜନ ନିମନ୍ତେ ସଦାପ୍ରଭୁଙ୍କ ଦତ୍ତ ଅନ୍ନ, ଏ ବିଷୟରେ ସଦାପ୍ରଭୁ ଆଜ୍ଞା ଦେଇଅଛନ୍ତି, ତୁମେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ଭୋଜନ ଶକ୍ତି ବୁଝି ତାହା ସଂଗ୍ରହ କର, ତୁମମାନଙ୍କ ପ୍ରତ୍ୟେକ ଜଣ ଆପଣା ଆପଣା ତମ୍ବୁସ୍ଥିତ ପ୍ରାଣୀମାନଙ୍କ ସଂଖ୍ୟାନୁସାରେ ଏକ ଏକ ଜଣ ପାଇଁ ଏକ ଏକ ଓମର ପରିମାଣରେ ତାହା ସଂଗ୍ରହ କର। ତହିଁରେ ଇସ୍ରାଏଲ ସନ୍ତାନମାନେ ସେହି ପ୍ରକାର କଲେ, କେହି ଅଧିକ ଓ କେହି ଅଳ୍ପ ସଞ୍ଚୟ କଲେ। ଅନ୍ୟତ୍ର ସେମାନେ ଓମରରେ ତାହା ପରିମାଣ କରନ୍ତେ, ଯେ ଅଧିକ ସଂଗ୍ରହ କରିଥିଲା ତାହାର ବଳକା ହେଲା ନାହିଁ, ପୁଣି ଯେ ଅଳ୍ପ ସଂଗ୍ରହ କରିଥିଲା ତାହାର ଅଭାବ ହେଲା ନାହିଁ। ଏହି ପ୍ରକାର ସେମାନେ ଭୋଜନ ଶକ୍ତି ଅନୁସାରେ ସଂଗ୍ରହ କଲେ। ଦେଖନ୍ତୁ, ସେମାନେ ସେହି ପ୍ରାନ୍ତର ମଧ୍ୟରେ ଯାତ୍ରା କରିବା ସମୟ ମଧ୍ୟରେ ସେହି ମାନ୍ନା ସେମାନଙ୍କର ଖାଦ୍ୟ ଥିଲା ଓ ଏହା ଏକ ସ୍ୱର୍ଗୀୟ ଆହାର ଥିଲା। ଏକତିରିଶ ପଦରେ ଲେଖା ଅଛି ଯେ ଏହା ଧନିଆ ପରି ଶୁକ୍ଳବର୍ଣ୍ଣ ଓ ତାହାର ଆସ୍ୱାଦ ମଧୁମିଶ୍ରିତ ପିଷ୍ଟକ ତୁଲ୍ୟ ଥିଲା। ଏବଂ ଇସ୍ରାଏଲ ସନ୍ତାନଗଣ ଦିନକ ପାଇଁ ସେମାନଙ୍କର ଭୋଜନ ଶକ୍ତି ଅନୁଯାୟୀ ତାହା ସଂଗ୍ରହ କରିବାକୁ ଥିଲା। ସେମାନେ ନିଜର ଭୋଜନ ଶକ୍ତି ଅନୁସାରେ ଏହିପରି ସଂଗ୍ରହ କଲେ ଯେ କାହାର ବଳକା ହେଲା ନାହିଁ କି କାହାର ଅଭାବ ହେଲା ନାହିଁ। ଏପରିକି ଯେଉଁମାନେ ପେଟୁକ ପ୍ରକୃତିରେ ଥିଲେ ସେମାନେ ମଧ୍ୟ ସେମାନଙ୍କର ଅଂଶଠାରୁ ଅଧିକ ପାଇପାରିଲେ ନାହିଁ। ଦେଖନ୍ତୁ, ତହିଁର ପ୍ରମାଣ ସ୍ୱରୂପେ ଉଣେଇଶରୁ ଏକୋଇଶ ପଦରେ ଏହିପରି ଲେଖା ଅଛି, ଅନନ୍ତର ମୂଷା ସେମାନଙ୍କୁ କହିଲେ, ତୁମମାନେ କେହି ପ୍ରାତଃକାଳ ପର୍ଯ୍ୟନ୍ତ କିଛି ରଖ ନାହିଁ। ତଥାପି ସେମାନେ ମୂଷାଙ୍କର କଥା ନ ମାନି କେହି କେହି ପ୍ରଭାତ ପର୍ଯ୍ୟନ୍ତ କିଛି କିଛି ରଖିଲେ, ମାତ୍ର ତହିଁରେ ପୋକ ଜନ୍ମିଲା ଓ ଦୁର୍ଗନ୍ଧ ହେଲା। ଏଣୁ ମୂଷା ସେମାନଙ୍କ ଉପରେ କ୍ରୋଧ କଲେ। ଏହିରୂପେ ପ୍ରତିଦିନ ପ୍ରାତଃକାଳରେ ସେମାନେ ଆପଣା ଆପଣା ଭୋଜନ ଶକ୍ତି ଅନୁସାରେ ତାହା ସଂଗ୍ରହ କଲେ, ମାତ୍ର ପ୍ରଚଣ୍ଡ ଖରା ହୁଅନ୍ତେ ତାହା ତରଳିଗଲା। ଦେଖନ୍ତୁ, ସେହି ମାନ୍ନା ପ୍ରତ୍ୟେକ ଦିନ ପ୍ରାତଃକାଳରେ ସଂଗ୍ରହ ହେବାକୁ ଥିଲା, ପ୍ରତ୍ୟେକ ଲୋକ ତାହା ସଂଗ୍ରହ କରିବାକୁ ଥିଲା। ଏହା ପ୍ରତ୍ୟେକଙ୍କ ନିମନ୍ତେ ଏକ ବ୍ୟକ୍ତିଗତ ଅନୁଭୂତି ଥିଲା। ଏହି ମାନ୍ନା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଉପସ୍ଥାପିତ କରେ, ଯିଏକି ଜୀବନଦାୟକ ଆହାର। ନୂତନ ନିୟମରେ ଜୋହନ ସୁସମାଚାରର ଛଅ ପର୍ବ ଏହି ବିଷୟକୁ ଉପସ୍ଥାପିତ କରେ। ଦେଖନ୍ତୁ, ଜୋହନ ଛଅ ପର୍ବର 32-35 ପଦ ମଧ୍ୟରେ ଏହିପରି ଲେଖା ଅଛି, ସେଥିରେ ଯୀଶୁ ସେମାନଙ୍କୁ କହିଲେ, ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି, ମୂଷା ତୁମମାନଙ୍କୁ ସ୍ୱର୍ଗରୁ ଆହାର ଦେଇନାହାନ୍ତି, କିନ୍ତୁ ମୋର ପିତା ତୁମମାନଙ୍କୁ ସ୍ୱର୍ଗରୁ ପ୍ରକୃତ ଆହାର ଦିଅନ୍ତି। କାରଣ ଯେଉଁ ଆହାର ସ୍ୱର୍ଗରୁ ଅବତରଣ କରି ଜଗତକୁ ଜୀବନ ପ୍ରଦାନ କରେ ତାହା ଈଶ୍ୱରଦତ୍ତ ଆହାର। ସେମାନେ ତାହାଙ୍କୁ କହିଲେ, ପ୍ରଭୁ, ସବୁବେଳେ ଆମମାନଙ୍କୁ ଏହି ଆହାର ଦିଅନ୍ତୁ। ସେଥିରେ ଯୀଶୁ ସେମାନଙ୍କୁ କହିଲେ, ମୁଁ ସେହି ଜୀବନଦାୟକ ଆହାର, ଯେ ମୋ ନିକଟକୁ ଆସେ ସେ କଦାପି କ୍ଷୁଧିତ ହେବ ନାହିଁ, ଆଉ ଯେ ମୋଠାରେ ବିଶ୍ୱାସ କରେ ସେ କଦାପି ତୃଷିତ ହେବ ନାହିଁ। ପ୍ରିୟ ବନ୍ଧୁ, ଆପଣ କ'ଣ ବାସ୍ତବରେ ଆତ୍ମିକ ଜୀବନରେ କ୍ଷୁଧିତ? ତାହେଲେ ପ୍ରଭୁ ଯୀଶୁଙ୍କ ନିକଟକୁ ଯାଆନ୍ତୁ, ସେ ଆପଣଙ୍କର କ୍ଷୁଧା ନିବାରଣ କରିବେ, ଓ ଆପଣ ତାହାଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ସେ ଆପଣଙ୍କର ତୃଷା ମଧ୍ୟ ନିବାରଣ କରିବେ, ଏପରିକି ସେ ଆପଣଙ୍କର ଶାରୀରିକ କ୍ଷୁଧା ମଧ୍ୟ ନିବାରଣ କରିବେ। କିନ୍ତୁ ଆପଣ ତାହାଙ୍କଠାରେ ବିଶ୍ୱାସ କରି ତାହାଙ୍କର ନିକଟବର୍ତ୍ତୀ ହେବାକୁ ହେବ, ବ୍ୟକ୍ତିଗତ ଭାବେ ସେହି ଅନୁଭୂତି ଲାଭ କରିବାକୁ ହେବ। ପ୍ରିୟ ବନ୍ଧୁ, ଆପଣ ସେହି ପ୍ରଭୁ ଯୀଶୁଙ୍କଠାରେ କ'ଣ ବିଶ୍ୱାସ କରନ୍ତି କି? କିନ୍ତୁ ମନେ ରଖନ୍ତୁ, ସେ ହେଉଛନ୍ତି ଜୀବନଦାୟକ ଆହାର, ଯାହାଙ୍କୁ ଆମେ ହୃଦୟରେ ଗ୍ରହଣ କରିବା ଦ୍ୱାରା ଆମମାନଙ୍କର ଆତ୍ମିକ କ୍ଷୁଧା ଦୂର ହୋଇଯିବ। ଆମେ ଜୀବନରେ ବାସ୍ତବ ଶାନ୍ତି ଓ ତୃପ୍ତି ଲାଭ କରିପାରିବା, ଆତ୍ମିକ ଜୀବନରେ ଶକ୍ତିଯୁକ୍ତ ହୋଇପାରିବା, କିନ୍ତୁ ଆମର ବିଶ୍ୱାସ ଆବଶ୍ୟକ। କିନ୍ତୁ ଏହି ମାନ୍ନା ସଂଗ୍ରହ କରିବା ନେଇ ଆଉ କେତେକ ନିୟମ ମଧ୍ୟ ପ୍ରଣୟନ କରାଯାଇଥିଲା, ଯାହାକି ବର୍ତ୍ତମାନ ଆମେ ଅଧ୍ୟୟନ କରି ଦେଖିବାକୁ ଯିବା। ଦେଖନ୍ତୁ, 16:22-24 ପଦରେ ଏହିପରି ଲେଖା ଅଛି, ଅନନ୍ତର ଷଷ୍ଠ ଦିନରେ ସେମାନେ ଦୁଇ ଗୁଣ ଅର୍ଥାତ୍ ପ୍ରତିଜଣ ଦୁଇ ଦୁଇ ଓମର ଅନ୍ନ ସଂଗ୍ରହ କଲେ। ତହିଁରେ ମଣ୍ଡଳୀର ଅଧ୍ୟକ୍ଷ ସମସ୍ତେ ଆସି ମୂଷାଙ୍କୁ ଜଣାଇଲେ। ସେତେବେଳେ ମୂଷା ସେମାନଙ୍କୁ କହିଲେ, ସଦାପ୍ରଭୁ ତାହା କହିଅଛନ୍ତି, ଯଥା କାଲି ମହାବିଶ୍ରାମ ଦିନ, ଅର୍ଥାତ୍ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ବିଶ୍ରାମ ହେବ। ଏହେତୁ ତୁମମାନଙ୍କର ଯାହା ଭାଜିବାର ତାହା ଭାଜ, ଯାହା ପାକ କରିବାର ତାହା ପାକ କର, ପୁଣି ଯାହା କିଛି ଅବଶିଷ୍ଟ ରହେ ତାହା ପ୍ରଭାତ ପର୍ଯ୍ୟନ୍ତ ସଞ୍ଚୟ କରି ରଖ। ତହିଁରେ ସେମାନେ ମୂଷାଙ୍କର ଆଜ୍ଞାନୁସାରେ ପ୍ରଭାତ ପର୍ଯ୍ୟନ୍ତ ତାହା ରଖିଲେ, ଆଉ ତାହା ଦୁର୍ଗନ୍ଧ ହେଲା ନାହିଁ କି ତହିଁରେ କୌଣସି ପୋକ ଜନ୍ମିଲା ନାହିଁ। ଆପଣ ଦେଖନ୍ତୁ, ଈଶ୍ୱର ସେହି ମାନ୍ନା ପ୍ରତ୍ୟେକ ଦିନ ଯୋଗାଉଥିଲେ, ମାତ୍ର ସେମାନେ ବିଶ୍ରାମ ବାରର ପୂର୍ବ ଦିନ ଦୁଇ ଦିନ ପାଇଁ ଯେପରି ସେହି ମାନ୍ନା ସଂଗ୍ରହ କରି ରଖିପାରନ୍ତି, ଅର୍ଥାତ୍ ବିଶ୍ରାମ ବାରର ନିମନ୍ତେ ଓ ତହିଁର ପୂର୍ବ ଦିନ ନିମନ୍ତେ ଯେପରି ସଂଗ୍ରହ କରି ରଖିପାରନ୍ତି, ଏଥିନିମନ୍ତେ ଈଶ୍ୱର ସେମାନଙ୍କୁ ଅଧିକ ପରିମାଣର ମାନ୍ନା ଯୋଗାଇଥିଲେ ଓ ସେମାନେ ତାହା ଦୁଇ ଦିନ ପାଇଁ ସଂଗ୍ରହ କରି ରଖିଥିଲେ, ମାତ୍ର ତହିଁରେ ପୋକ ଜନ୍ମି ନଥିଲା। କାରଣ ଏହିପରି କରିବା ନିମନ୍ତେ ଈଶ୍ୱର ନିର୍ଦ୍ଦେଶ ଦେଇଥିଲେ, ଯେହେତୁ ବିଶ୍ରାମ ବାର ଥିଲା ଈଶ୍ୱରଙ୍କର ପବିତ୍ର ଦିନ, ଯେଉଁ ଦିନରେ ସେମାନେ କୌଣସି କାର୍ଯ୍ୟ କରୁନଥିଲେ, ମାତ୍ର ସେହି ଦିନଟିକୁ ଈଶ୍ୱରଙ୍କ ଉଦ୍ଦେଶ୍ୟରେ କ୍ଷେପଣ କରୁଥିଲେ। ତେଣୁ ସେହି ବିଶ୍ରାମ ବାରରେ ଯେପରି ସେମାନେ ଜଗତର କୌଣସି କାର୍ଯ୍ୟରେ ଲିପ୍ତ ନ ରୁହନ୍ତି, ଏଥିନିମନ୍ତେ ଈଶ୍ୱର ସେମାନଙ୍କୁ ବିଶ୍ରାମ ବାରର ପୂର୍ବ ଦିନ ଦୁଇ ଦିନ ପାଇଁ ମାନ୍ନା ସଂଗ୍ରହ କରିବାକୁ କହିଥିଲେ। ତେବେ ଏହି ମାନ୍ନା, ଯାହାକି ସ୍ୱର୍ଗୀୟ ଆହାର, ଏହା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଉପସ୍ଥାପିତ କରୁଥିଲା, ଯିଏକି ଜୀବନଦାୟକ ଆହାର, ଏବଂ ଏହି ଜଗତକୁ ଆସି ଏହି ଜଗତ ନିମନ୍ତେ ଆପଣାର ଜୀବନ ଦେଲେ। ସେହି ପ୍ରଭୁ ଯୀଶୁଖ୍ରୀଷ୍ଟ ହେଉଛନ୍ତି ଜୀବନଦାୟକ ଆହାର। ସେ ହେଉଛନ୍ତି ଜଣେ ଯିଏକି ଆମମାନଙ୍କୁ ଜୀବନ ଏବଂ ଆହାର ପ୍ରଦାନ କରନ୍ତି। ଦ୍ୱିତୀୟ ବିବରଣ 8 ଚାରିପଦରେ ଆମେ ଦେଖିବାକୁ ପାଉ ଯେ ଦୀର୍ଘ 40 ଧରି ଇସ୍ରାଏଲ ସନ୍ତାନଗଣ ସେହି ପ୍ରାନ୍ତର ମଧ୍ୟରେ ଯାତ୍ରା କଲେ ସୁଦ୍ଧା ସେମାନଙ୍କର ପାଦ ଫୁଲି ନଥିଲା, କାରଣ ଏହି ପାଦ ଫୁଲିବା ଉପଯୁକ୍ତ ଆହାର ଭୋଜନ ନ କରିବା ଦ୍ୱାରା ଘଟିଥାଏ। ତେଣୁ ଏଥିରୁ ଜଣାଯାଏ ଯେ ସେମାନେ ଯେଉଁ ମାନ୍ନା ଭୋଜନ କରୁଥିଲେ ତାହା ସେମାନଙ୍କ ଶରୀର ନିମନ୍ତେ ପୁଷ୍ଟିଜନକ ଆହାର ଥିଲା ଓ ଶରୀର ନିମନ୍ତେ ଅତି ଉପଯୋଗୀ ଥିଲା ଓ ସେମାନଙ୍କ ଶରୀରର ଆବଶ୍ୟକତାକୁ ପୂରଣ କରୁଥିଲା। ଦେଖନ୍ତୁ, ଏହି ବିଶ୍ରାମବାରକୁ ପୁଣ୍ୟ ରୂପେ ପ୍ରତିପାଳନ କରିବା ନେଇ ଈଶ୍ୱର ଇସ୍ରାଏଲ ସନ୍ତାନଗଣକୁ କିପରି ପୂର୍ବରୁ ସତର୍କ କରାଇ ଦିଅନ୍ତି। ଦେଖନ୍ତୁ, 25-30 ପଦରେ ଏହିପରି ଲେଖା ଅଛି, ଅନନ୍ତର ମୂଷା କହିଲେ, ଆଜି ତୁମେମାନେ ତାହା ଭୋଜନ କର, ଯେହେତୁ ଆଜି ସଦାପ୍ରଭୁଙ୍କର ବିଶ୍ରାମବାର, ଆଜି ବିଲରେ ତାହା ପାଇବ ନାହିଁ। ତୁମେମାନେ ଛଅ ଦିନ ତାହା ସଂଗ୍ରହ କରିବ, ମାତ୍ର ସପ୍ତମ ଦିନ ବିଶ୍ରାମବାର ଅଟେ, ତହିଁରେ କିଛି ମିଳିବ ନାହିଁ। ତଥାପି ସପ୍ତମ ଦିନରେ ହିଁ କେହି କେହି ତାହା ସଂଗ୍ରହ କରିବାକୁ ଗଲେ, ମାତ୍ର କିଛି ପାଇଲେ ନାହିଁ। ତେଣୁ ସଦାପ୍ରଭୁ ମୋଷାଙ୍କୁ କହିଲେ, ତୁମେମାନେ ଆମ୍ଭର ଆଜ୍ଞା ଓ ବ୍ୟବସ୍ଥା ପାଳନ କରିବାକୁ କେତେ କାଳ ଅସମ୍ମତ ଥିବ? ଦେଖ, ସଦାପ୍ରଭୁ ତୁମମାନଙ୍କୁ ବିଶ୍ରାମ ଦିନ ଦେବା ହେତୁରୁ ଷଷ୍ଠ ଦିନରେ ଦୁଇ ଦିନର ଖାଦ୍ୟ ଦିଅନ୍ତି। ତୁମେମାନେ ପ୍ରତିଜଣ ସପ୍ତମ ଦିନରେ ଆପଣା ଆପଣା ସ୍ଥାନରୁ ବାହାରକୁ ନ ଯାଇ ସ୍ୱ ସ୍ୱ ସ୍ଥାନରେ ଥାଅ। ତେବେ ଲୋକମାନେ ସପ୍ତମ ଦିନରେ ବିଶ୍ରାମ କଲେ। ଦେଖନ୍ତୁ, ସେହି ବ୍ୟବସ୍ଥା ଦିଆଯିବା ପୂର୍ବରୁ ଈଶ୍ୱର ଇସ୍ରାଏଲ ସନ୍ତାନଗଣକୁ ସେହି ବିଶ୍ରାମବାରକୁ ପାଳନ କରିବା ନିମନ୍ତେ କହିଥିଲେ। ସେମାନେ ବିଶ୍ରାମବାରରେ କୌଣସି କାର୍ଯ୍ୟ କରିବା ନିମନ୍ତେ ଅନୁମତି ପାଇନଥିଲେ, ମାତ୍ର ସେହି ଦିନଟିକୁ ଈଶ୍ୱରଙ୍କ ଉଦ୍ଦେଶ୍ୟରେ କ୍ଷେପଣ କରିବା ନିମନ୍ତେ ଅନୁମତି ପାଇଥିଲେ। ଏହାପରେ 31 ପଦରେ ଲେଖା ଅଛି, ପୁଣି ଇସ୍ରାଏଲ ବଂଶ ସେହି ଖାଦ୍ୟର ନାମ ମାନ୍ନା ଦେଲେ, ତାହା ଧନିଆ ପରି ଶୁକ୍ଳବର୍ଣ୍ଣ ଓ ତାହାର ଆସ୍ୱାଦ ମଧୁମିଶ୍ରିତ ପିଷ୍ଟକ ତୁଲ୍ୟ ଥିଲା। ଦେଖନ୍ତୁ, ଏହି ମାନ୍ନା କିପରି ଓ ଏହାର ସ୍ୱାଦ କିପରି, ଏହାକୁ ବୁଝାଇବା ଅତି କଷ୍ଟକର, କିନ୍ତୁ ଏହା ଏକ ଚମତ୍କାର ଆହାର ଥିଲା, ଯାହାକି ଇସ୍ରାଏଲ ସନ୍ତାନଗଣ ସେହି ପ୍ରାନ୍ତର ମଧ୍ୟରେ ଭୋଜନ କରିଥିଲେ। ଏହାର ସ୍ୱାଦ ମଧ୍ୟ ଅତି ଚମତ୍କାର ଥିଲା। ଏହାକୁ ଯେଉଁପରି ଇଚ୍ଛା ସେହିପରି ଭାବରେ ଖାଦ୍ୟ ରୂପେ ପ୍ରସ୍ତୁତ କରାଯାଇପାରୁଥିଲା, କିନ୍ତୁ ସେହି ମିଶ୍ରିତ ଜନତା ଏହି ମାନ୍ନାରେ ସନ୍ତୁଷ୍ଟ ନ ହୋଇ ଈଶ୍ୱରଙ୍କ ବିରୁଦ୍ଧରେ ଅଭିଯୋଗ କରିବାକୁ ଲାଗିଲେ। ଗଣନା ପୁସ୍ତକର 11 ପର୍ବଟି ଅଧ୍ୟୟନ କଲେ ଆପଣ ସେହି ମାନ୍ନା ବିଷୟରେ ପ୍ରକୃତ ଭାବେ ଜାଣିପାରିବେ। ଦେଖନ୍ତୁ, ସେହି ମାନ୍ନା ବିଷୟ ନେଇ ଗଣନା 11 ପର୍ବର 7 ଓ 8 ପଦରେ ଏହିପରି ଲେଖା ଅଛି, ଆଉ ସେହି ମାନ୍ନା ଧଣିଆ ପରି ଓ ତହିଁର ଦୃଶ୍ୟ ମୁକ୍ତା ସଦୃଶ। ଲୋକମାନେ ଏଣେ ତେଣେ ଭ୍ରମଣ କରି ତାହା ସାଉଁଟିଲେ ଓ ଚକିରେ ତାହା ପେଷିଲେ, ଅବା କୁଟଣୀରେ ତାହା ଚୂର୍ଣ୍ଣ କରି କରାଇରେ ସିଦ୍ଧ କରି ପିଠା ପ୍ରସ୍ତୁତ କଲେ, ଆଉ ତୈଳ ପକ୍ୱ ପିଠା ପରି ତହିଁର ସ୍ୱାଦ ଥିଲା। ଆପଣ ଦେଖନ୍ତୁ, ସେହି ମାନ୍ନା ଏକ ସାଧାରଣ ଖାଦ୍ୟ ନଥିଲା, ମାତ୍ର ମିଶ୍ରିତ ଜନତା ସେହି ମାନ୍ନାକୁ ଚାହିଁନଥିଲେ, କିନ୍ତୁ ସେହି ମାନ୍ନାକୁ ସେମାନେ ଯେଉଁପରି ଇଚ୍ଛା ସେହିପରି ଭାବେ ଖାଦ୍ୟ ନିମନ୍ତେ ପ୍ରସ୍ତୁତ କରିପାରୁଥିଲେ। କିନ୍ତୁ ଏହିସବୁ ସତ୍ତ୍ୱେ ମଧ୍ୟ ସେମାନେ ଏହି ଈଶ୍ୱରଦତ୍ତ ଆହାରକୁ ତୁଚ୍ଛ କଲେ ଓ ଈଶ୍ୱରଙ୍କ ବିରୁଦ୍ଧରେ ଅଭିଯୋଗ କଲେ, ମାତ୍ର ମିଶ୍ରୀୟମାନଙ୍କର ସେହି ମାଂସହାଣ୍ଡି ନିମନ୍ତେ ଲାଳାୟିତ ହେଲେ। ସେମାନେ ମିଶ୍ର ଦେଶକୁ ଫେରିଯିବାକୁ ଚାହିଁଲେ। ପ୍ରିୟ ବନ୍ଧୁ, ତାହା ହିଁ ଅନେକଙ୍କ ଜୀବନରେ ଘଟେ। ଆଜି ଅନେକ ମନ ପରିବର୍ତ୍ତନ କରି ଓ ସେହି ଜଗତ ରୂପକ ମିଶ୍ର ମଧ୍ୟରୁ ଉଦ୍ଧାର ପାଇବା ପରେ ମଧ୍ୟ ସେମାନେ ପୁନର୍ବାର ମିଶ୍ରର ସେହି ବିଷୟବସ୍ତୁ ପ୍ରତି ଆସକ୍ତ ହୋଇ ଫେରିଯିବାକୁ ଚେଷ୍ଟା କରନ୍ତି। ସେମାନେ ସେମାନଙ୍କର ସେହି ପୁରାତନ ଜୀବନ ମଧ୍ୟକୁ ଫେରିଯାଆନ୍ତି। ସେମାନେ ପାପର ବନ୍ଧନରେ ବାନ୍ଧି ହୋଇଯାଆନ୍ତି। ତେଣୁ ଆସୁ, ଆମମାନେ ପଛକୁ ନ ଅନାଇ ଆଗକୁ ଅନାଇ ପ୍ରଭୁ ଯୀଶୁଙ୍କ ପ୍ରତି ଉଦ୍ଧଦୃଷ୍ଟି କରି ତାହାଙ୍କର ଶରଣାପନ୍ନ ହେଉ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
ପ୍ରିୟ ଶ୍ରୋତା ବନ୍ଧୁ, ଆମର କାର୍ଯ୍ୟକ୍ରମଟି ଶୁଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ପ୍ରକୃତ ମାନସିକ ଶାନ୍ତି ପାଇବା ନିମନ୍ତେ ଏହି ବେତାର କାର୍ଯ୍ୟକ୍ରମଟି ନିୟମିତ ଶୁଣନ୍ତୁ ଓ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରନ୍ତୁ। ଆମର ଠିକଣାଟି ହେଲା ପଥ ପ୍ରଦର୍ଶିକା ବିଶ୍ୱବାଣୀ, ପୋଷ୍ଟବକ୍ସ ନମ୍ବର 33, ଭୁବନେଶ୍ୱର 751001। ଠିକଣାଟି ଆଉ ଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା ବିଶ୍ୱବାଣୀ, ପୋଷ୍ଟବକ୍ସ ନମ୍ବର 33, ଭୁବନେଶ୍ୱର 751001। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।